ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟ ଡାଲୁଆ ଧାନ ଘିନାକେ ନେଇକରି ଗଲାକାର ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକର ସୂଚନା ଅନୁସାରେ ଏହି ଖେଡ୍ 20 ଜିଲ୍ଲାରୁ 965 ପେକ୍ସ ଜରିଏ 14 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଛି। ଏଥର ଧାନ ବିକିବାରକେ 3,37,000 ଚାଷୀ ନାଁ ପଞ୍ଜୀକରଣ କରିଛନ୍। ଜୁନ୍ 30 ତାରିଖ ତକ୍ ଧାନ ଘିନାଯିବା ବୋଲିକରି ଶ୍ରୀ ସିଂହଦେଓ କହିଛନ୍। ରାଜ୍ୟ ବିମାନ ଚଳାଚଳ ଭିତ୍ତିଭୂମିକେ ବରକସ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ବିମାନ ଚଳାଚଳ ଆର୍ ନେଟୱର୍କ ନିର୍ମାଣ ପରିଚାଳନା ବାବଦେ ଗୋଟିଏ ବୈଠକ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ପାରାଦୀପନୁ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ସ୍ଥାପନା, ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର କାମ ତୁର୍ତ୍ତି କରବାର ଲାଗି ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ଆଞ୍ଚଳିକ ବିମାନ ଯୋଗାଯୋଗକେ ବଢ଼ାବାର ଲାଗି ସମ୍ବଲପୁର ଜିଲ୍ଲାର ଜମାଦାରପାଲି, ନୂଆପଡ଼ା ଜିଲ୍ଲାର ଗୋତମା ଭଟା, ବଲାଙ୍ଗୀର ଜିଲ୍ଲାର ତୁଷରା ସହାୟତା ରାଜ୍ୟର ଭିନ୍ ଭିନ୍ ଏୟାର ଷ୍ଟ୍ରିପ୍ ମାନଙ୍କର ବିକାଶ ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍। ଏତାର ସହାୟତା ରାଜ୍ୟର 15 ଜିଲ୍ଲାନୁ ହେଲିପ୍ୟାଡ୍ ତିଆରି ଆର୍ ଢେଙ୍କାନାଳ ଜିଲ୍ଲାନୁ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ରର ବିକାଶ ବାବଦେ ଭିଲ୍ ଆଲୋଚନା କରିଛନ୍। ଓଡ଼ିଶା ରାଜଭବନଠାରେ ଅଲଗା ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ସମାରୋହ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକେ ଆହୁରି ବରକସ କରୁଛେ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି କହିଛନ୍। ଗଲାକାଲି ରାଜଭବନଠାରେ ହୋଇଥିବାର ଗୁଜରାଟ ଆଉ ମହାରାଷ୍ଟ୍ର ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ଅଲଗା ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରବାର ପରମ୍ପରା ଆଉ ଗୋଟିଏ ଅର୍ଥପୂର୍ଣ୍ଣ ଅଧ୍ୟାୟକେ ଦର୍ଶାଉଛେ। ଭାରତର ଫି ରାଜ୍ୟର ଐତିହ୍ୟ ମୂଲ୍ୟବୋଧ ଆର ଅବଦାନ ଆମର ଜାତୀୟ ପରିଚୟକେ ସମୃଦ୍ଧ କରୁଛେ ବୋଲି ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି କହିଛନ୍। ମୁମ୍ବାଇରେ ଚାଲିଥିବାର ପହିଲା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆର୍ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025ର 2 ଦିନେ ଆଜି ସିନେମା ଜଗତର ଭିନ୍ ଭିନ୍ ବିଷୟକେ ନେଇକରି ବହୁତଟି ଆଲୋଚନା ଅଧିବେଶନ ସହାୟତେ ସୃଜନୀ ପ୍ରତିଯୋଗିତା ମାନ ହେବା। ଗଲାକାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ବିଶ୍ୱସ୍ତରଥି ଭାରତର ସୃଜନୀ ଶକ୍ତି ବାବଦେ କହିଥିଲେ। ଗଲାକାଲ ସିନେମାର ମନୋରଞ୍ଜନ ଦୁନିଆର ବହୁତଟି ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇକରି ଭାରତୀୟ ସିନେମାର ନୂଆ ସୃଜନୀ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପର ପ୍ରଶଂସା କରିଛନ୍। ଆନ୍ତର୍ଜାତୀୟ ଯୋଗ ଦିବସ 2025 ଲାଗି ଆଜିଠାନୁ 50 ଦିନିଆ ଉଲ୍ଟା ଗଣତି ମୂଲ ହୋଇଛି। ଏ ଅବସରରେ ମହାରାଷ୍ଟ୍ରର ନାସିକଠାରେ ଆଜି ସକାଳୁ ଯୋଗ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଯୋଗ ମହୋତ୍ସବଟି ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଆଇବା 5 ସୋମବାର ଦିନ ହେବାରକେ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଲାଗି ଆଜ ଦିନର 11 ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଶିବିରଥି ଆବେଦନ କରବାର ଲାଗି ଲୋକେ janashunani.odisha.gov.in ନିଜର ନାଁ ପଞ୍ଜୀକରଣ କରିପାରିବେ। ତାର ସହିତ ପଞ୍ଜୀକରଣ ନାଇଁ କରିପାରିଥିଲେ ବି ଲୋକେ ସିଧାସଳଖ ଶିବିରକେ ଯାଇକରି ଅଭିଯୋଗପତ୍ର ଦାଖଲ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କୁଠିନ ଆଜ ଉପରବେଲା ସର୍ବଭାରତୀୟ ଫୁଟବଲ ମହାସଂଘ 2024-25 ବର୍ଷର ବାର୍ଷିକ ସମ୍ମାନ ସମାରୋହ ଆୟୋଜନ କରାଯିବା। ଫୁଟବଲ ଖେଳଥି ଉଲ୍ଲେଖନୀୟ ଅବଦାନ ଦେଇଥିବା ଖେଳାଳିମାନଙ୍କୁ ଏଥି ପୁରସ୍କୃତ ଭିଲ୍ କରାଯିବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଇବା କାଏଲ କଳିଙ୍ଗ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025ର ଫାଇନାଲ ମ୍ୟାଚ୍ ହେବା। ଚମ୍ପିୟନ ଟାଇଟିଲ ହାସଲ କରବାର ଲାଗି ଏଫ୍ସି ଗୋଆ ଆର୍ ଜାମସେଦପୁର ଏଫ୍ସି ଦଲ ଭିତରେ ଫାଇନାଲ ମ୍ୟାଚ୍ ଖେଳାଯିବା। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ଧୁକାଗଡ୍ଡି ଆର୍ ଘଡ଼ଘଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ସମୟଥି 50-60 କିଲୋମିଟର ବ୍ୟକ୍ତି ପବନ ବୋହିପାରେ। ସୁନ୍ଦରଗଡ଼, ରାୟଗଡ଼ା, କଟକ, ପୁରୀ, ଖୋର୍ଦ୍ଧା ସହିତ ସୁଲହଟା ଜିଲ୍ଲାରୁ ଜବର ଧୁକାଗଡ୍ଡି ବର୍ଷା ସହିତ ଚଡ଼କ ଆର୍ କରା ମାରିପାରେ ବୋଲିକରି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କାଲି ବୈଶାଖୀରେ ବଲେ ରାଜ୍ୟର ସବୁ ଇଲାକାନୁ ଖରା ଆର୍ ଗରମ ଟିକେ କମିଛି। ଏବା 3 ତକ୍ ପାଣିପାଗ ଏନ୍ତା ରହିବା ବୋଲିକରି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।